ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, କେରଳମ୍ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର କାର୍ଯ୍ୟ. ଆଜି ଅପରାହ୍ନରେ ତିରୁଭଲ୍ଲା ଏବଂ ତିରୁବନନ୍ତପୁରମ୍ଠାରେ ଜନସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ. ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ଅତିରିକ୍ତ 4660 ମତଦାନ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ କଲେ ନିର୍ବାଚନ କମିଶନ. ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କଲା ଭାରତୀୟ ପତାକାଯୁକ୍ତ ଆଉ ଏକ ଏଲ୍ପିଜି ବାଇ ଜାହାଜ ଗ୍ରୀନ୍ ସାନ୍ଭି. ମହାରାଷ୍ଟ୍ର ନାସିକ୍ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍. କେରଳମ୍ରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋର ଧରିଛି. ଆସନ୍ତା 9 ତାରିଖରେ ସେଠାରେ ମତଦାନ ଅନୁଷ୍ଠିତ ହେବ. ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ଶୀର୍ଷ ନେତୃବୃନ୍ଦ ନିଜ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାକୁ କେରଳମ୍ ଗସ୍ତ କରୁଛନ୍ତି. ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନିର୍ବାଚନ ପ୍ରଚାରରେ ତିରୁଭଲ୍ଲା ଏବଂ ତିରୁବନନ୍ତପୁରମ୍ଠାରେ ଜନସମାବେଶରେ ଯୋଗଦେବେ. ପ୍ରଥମେ ତିରୁଭଲ୍ଲା ଷ୍ଟାଡିୟମ୍ଠାରେ ସାଧାରଣ ସଭାକୁ ସମ୍ବୋଧନ କରିବା ପରେ ଶ୍ରୀ ମୋଦି ତିରୁବନନ୍ତପୁରମ୍ ପହଞ୍ଚବେ. ସେଠାରେ କର୍ମଣାରୁ କିଲିପାଲମ୍ ପର୍ଯ୍ୟନ୍ତ ଏକ ରୋଡ୍ ଶୋରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି. ଅନ୍ୟପକ୍ଷରେ ଲୋକସଭାରେ ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ସଦସ୍ୟ ରାହୁଲ ଗାନ୍ଧି ଆଲାପୁଝାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି. ଇଡୁକି ଏବଂ ଏର୍ଣ୍ଣାକୁଲମ୍ ଜିଲ୍ଲାର କେତେକ କାର୍ଯ୍ୟକ୍ରମରେ ଶ୍ରୀ ଗାନ୍ଧି ଯୋଗଦେବାର କାର୍ଯ୍ୟସୂଚୀ ରହିଛି. ଆସନ୍ତା ମଙ୍ଗଳବାର ଦିନ କେରଳମ୍ଠାରେ ନିର୍ବାଚନ ପ୍ରଚାର ଶେଷ ହେବ. ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ବରିଷ୍ଠ ନେତାଙ୍କ ସହ ଆଜି ରୁଦ୍ଧଦ୍ୱାର ବୈଠକ କରିଛନ୍ତି. ରମେଶ ବିନାୟକମ୍ ଏବଂ ତାଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି. ଶ୍ରୀ ବିନାୟକମ୍ ଜଣେ ସଙ୍ଗୀତ ରଚୟିତା, ଶିକ୍ଷକ ଏବଂ ସଙ୍ଗୀତ ଚିକିତ୍ସକ ମଧ୍ୟ. ଜଣେ ପ୍ରଚ୍ଛଦପଟ ଗାୟକ ଭାବରେ ତାଙ୍କର ବେଶ୍ ସୁନାମ ରହିଛି. ଶ୍ରୀ ବିନାୟକମ୍ ଗାମାବକ୍ସ ନିଜର ଗବେଷଣାତ୍ମକ ନିଷ୍କର୍ଷକୁ ସେ ପେଟେଣ୍ଟ କରିଛନ୍ତି. ରୁଦ୍ଧଦ୍ୱାର ବୈଠକରେ ଶ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍, ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ, ଦଳର ରାଜ୍ୟସଭାପତି ନୈନାର ନାଗେନ୍ଦ୍ରନ, ପୂର୍ବତନ ରାଜ୍ୟ ବିଜେପି ନେତା ଆନ୍ନାମଲାଇ ଏବଂ ବନଥି ଶ୍ରୀନିବାସଙ୍କ ସହ ଆଲୋଚନା କରିଛନ୍ତି. ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ 4660 ଅତିରିକ୍ତ ମତଦାନ କେନ୍ଦ୍ର ପ୍ରସ୍ତୁତି ସଂକ୍ରାନ୍ତ ପ୍ରସ୍ତାବକୁ ନିର୍ବାଚନ କମିଶନ ମଞ୍ଜୁରୀ ପ୍ରଦାନ କରିଛନ୍ତି. 1200ରୁ ଅଧିକ ଭୋଟର ସଂଖ୍ୟା ଥିବା ଅତିରିକ୍ତ କ୍ଷେତ୍ରରେ ମତଦାନ କେନ୍ଦ୍ର ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି. ମତଦାତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି 321 ମତଦାନ କେନ୍ଦ୍ରକୁ ସ୍ଥାନାନ୍ତର କରିବା ନେଇ ମଧ୍ୟ କମିଶନ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି. ଅତିରିକ୍ତ ମତଦାନ କେନ୍ଦ୍ରକୁ ମିଶାଇ ପଶ୍ଚିମବଙ୍ଗରେ ମୋଟ ବୁଥ୍ ସଂଖ୍ୟା 85,379 ବୃଦ୍ଧି ପାଇଛି. ଅନୁମୋଦନ ସଂକ୍ରାନ୍ତ ତଥ୍ୟ ଚିଠି ମାଧ୍ୟମରେ ନିର୍ବାଚନ କମିଶନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦେଇଛନ୍ତି. ମତଦାନ କେନ୍ଦ୍ର ଏବଂ ଅତିରିକ୍ତ ମତଦାନ କେନ୍ଦ୍ରଗୁଡ଼ିକ ସମ୍ପର୍କରେ ମତଦାତାଙ୍କୁ ଅଧିକରୁ ଅଧିକ ସୂଚନା ଦେବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି. 2 ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା 23 ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 29 ଦିନ ଅନୁଷ୍ଠିତ ହେବ. ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍ 2026 ଏଫ୍ସିଆର୍ ସମ୍ପର୍କରେ ରହିଥିବା ଯେକୌଣସି ଭୁଲ୍ ବୁଝାମଣାର ସମାଧାନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି. ତେବେ ଏହି ଆଇନର ଉଲ୍ଲଙ୍ଘନ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି. ଦେଶର କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକ ଏଥିପାଇଁ କୌଣସି ପ୍ରକାର ଆଶଙ୍କା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି. ଶ୍ରୀ ରିଜିଜୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଦିନ ସରକାର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅଙ୍ଗୀକାରବଦ୍ଧ. ଖ୍ରୀଷ୍ଟିଆନ ମିଶନାରୀଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ବିଚାର ବିମର୍ଶ କରାଯିବ ବୋଲି ଶ୍ରୀ ରିଜିଜୁ ସୂଚନା ଦେଇଛନ୍ତି. କେରଳ ଗସ୍ତ ଅବସରରେ ଶ୍ରୀ ରିଜିଜୁ ବିଭିନ୍ନ ବର୍ଗର ଅଂଶୀଦାରଙ୍କ ସହ ଏ ନେଇ ମତ ବିନିମୟ କରିଛନ୍ତି. ରାଜନୈତିକ ଫାଇଦା ପାଇଁ ବିଭିନ୍ନ ଦଳ ପକ୍ଷରୁ ଭୁଲ୍ ସୂଚନା ପ୍ରସାରଣ କରାଯାଉଥିବାର ସେ ଅଭିଯୋଗ କରିଛନ୍ତି. ଭାରତରେ ସମସ୍ତ ପ୍ରକାର ବିଦେଶୀ ଅନୁଦାନ ଏଫ୍ସିଆର୍ ଢାଞ୍ଚା ଅଧୀନରେ ନିୟନ୍ତ୍ରିତ ହୋଇଥାଏ ବୋଲି ଶ୍ରୀ ରିଜିଜୁ ସ୍ପଷ୍ଟ କରିଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଭାରତୀୟ ପତାକାଯୁକ୍ତ ଆଉ ଏକ ଏଲ୍ପିଜି ବାହି ଜାହାଜ ଗ୍ରୀନ୍ ନିଶାନ ଭି ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରି ଭାରତ ଅଭିମୁଖେ ଯାତ୍ରା କରୁଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମ ଏସିଆ ସଂଘର୍ଷ ଆରମ୍ଭ ହେବା ପରଠାରୁ ଗ୍ରୀନ୍ ନିଶାନ ଭିକୁ ମିଶାଇ ସାତଟି ଏଲ୍ପିଜି ବାହି ଜାହାଜ ଇତିମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିସାରିଛି। ପଶ୍ଚିମ ପାରସ୍ୟ ଉପସାଗରରେ 400ରୁ ଅଧିକ ଭାରତୀୟ ନାବିକଙ୍କ ସହ 17ଟି ଭାରତୀୟ ପତାକାଯୁକ୍ତ ଜାହାଜ ଏବେ ସେଠାରେ ଅପେକ୍ଷାରତ ଅଛି। ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରି ଜାହାଜଗୁଡ଼ିକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ମହାରାଷ୍ଟ୍ର ନାସିକ୍ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଗୋଟିଏ ପରିବାରର ଏହି ସଦସ୍ୟମାନେ ଏକ ସାମାଜିକ ସମାବେଶରୁ ଫେରୁଥିବା ବେଳେ ଦିଣ୍ଡୋରୀ ତାଲୁକା ଅନ୍ତର୍ଗତ ଇନ୍ଦୋର ଗ୍ରାମ ନିକଟରେ ଏକ ଖାତରେ ଗଳିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଏନ୍ଡିଆର୍ଏଫ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 5 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ସାମ୍ପ୍ରତିକ ବିଶ୍ୱ ଅସ୍ଥିରତା କେବଳ ପରିସ୍ଥିତିଗତ ନୁହେଁ ବରଂ ବ୍ୟବସ୍ଥାଗତ ଚିନ୍ତାଧାରାର ଏକ ପ୍ରତିଫଳନ। ବିଶ୍ୱ ଏବେ କ୍ରମବିକାଶର ପରିବର୍ତ୍ତନ ଦେଇ ଗତି କରୁଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆଇଆଇଏମ୍ ରାୟପୁରର 5ଦଶ ସମାବର୍ତ୍ତନ ସମାରୋହକୁ ସମ୍ବୋଧନ କରି ଡକ୍ଟର ଜୟଶଙ୍କର କହିଛନ୍ତି କେତେକ କ୍ଷେତ୍ରରେ ରାଜନୈତିକ ବ୍ୟବସ୍ଥା ଏଭଳି ପରିବର୍ତ୍ତନକୁ ଆପଣେଇ ପାରୁନାହାନ୍ତି। ବିଭିନ୍ନ ରାଷ୍ଟ୍ରରେ ଆପେକ୍ଷିକ ଶକ୍ତି ଏବଂ ପ୍ରଭାବରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ପ୍ରଯୁକ୍ତିବିଦ୍ୟା ଶକ୍ତି ସାମୟିକ ଦକ୍ଷତା ଯୋଗାଯୋଗ ଏବଂ ସମ୍ବଳ ବ୍ୟବହାରରେ ଦ୍ରୁତ ଉନ୍ନତି ଯୋଗୁଁ ସୃଷ୍ଟ ବର୍ଦ୍ଧିତ ପ୍ରତିଯୋଗିତା ବିଶ୍ୱ ଅସ୍ଥିରତାର ଏକ ପ୍ରମୁଖ କାରଣ ହେଉଛି। ସାମ୍ପ୍ରତିକ ପରିସ୍ଥିତିରେ ନିଜକୁ ସୁରକ୍ଷିତ ରଖିବାରେ ଆହ୍ୱାନ ସୃଷ୍ଟି ହୋଇଛି। ବ୍ୟବସାୟିକ ନିଷ୍ପତ୍ତି କିମ୍ବା ବୈଦେଶିକ ନୀତି ପ୍ରଣୟନ କ୍ଷେତ୍ରରେ ଏହିସବୁ ଆହ୍ୱାନଗୁଡ଼ିକର ଦୃଢ଼ ମୁକାବିଲାର ଆବଶ୍ୟକତା ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ସ ଉତ୍ପାଦ ଉପରେ ସୀମାଶୁଳ୍କ ଛାଡ଼ ସଂକ୍ରାନ୍ତ ସରକାରଙ୍କ ନିଷ୍ପତ୍ତିକୁ ଶିଳ୍ପ ସଂଗଠନଗୁଡ଼ିକ ପକ୍ଷରୁ ସ୍ୱାଗତ କରାଯାଇଛି। ଗଣମାଧ୍ୟମ ସହ ଆଲୋଚନା ବେଳେ ଇନ୍ଭଲ୍ୟୁସନ୍ ହେଲ୍ଥ କେୟାର ପ୍ରାଇଭେଟ୍ ଲିମିଟେଡ୍ ଜେନେରାଲ୍ ମ୍ୟାନେଜର ରବି ରାଠୋର କହିଛନ୍ତି ଏଭଳି ପଦକ୍ଷେପ ଉତ୍ପାଦନ କ୍ଷେତ୍ରରେ ନିରନ୍ତରତାକୁ ସୁନିଶ୍ଚିତ କରିବା ସହିତ ଅତ୍ୟାବଶ୍ୟକ ଚିକିତ୍ସା ଉପକରଣର ମୂଲ୍ୟବୃଦ୍ଧିକୁ ପ୍ରତିହତ କରିପାରିବ। ଭିକ୍ଟୋରା ଟୁଲ୍ସର ଅଧ୍ୟକ୍ଷ ଏସ୍ଏସ୍ ବାଙ୍ଗା କହିଛନ୍ତି ଏହି ନିଷ୍ପତ୍ତି ଇନ୍ପୁଟ୍ ଖର୍ଚ୍ଚ ହ୍ରାସ କରିବା ସହିତ ସାମଗ୍ରୀ ଉପଲବ୍ଧତାରେ ଉନ୍ନତି ଆଣିବ। ଘରୋଇ ଏବଂ ରପ୍ତାନୀ କ୍ଷେତ୍ରକୁ ଏହା ଅଧିକ ସହଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି।
ଭାରତ ସରକାର କଦମ ଉଠାୟା सराहनीय कदम है जिससे स्पेशल इकोनॉमिक जोन एससीजेड के अंदर जितनी प्रोडक्शन कर सकते हैं उसका 30% प्रोडक्शन वी कैन सेल इन द लोकल मार्केट तो 20% ऑफ द वैल्यू एडिशन एक बहुत बड़ी बात है क्योंकि वो जोन टोटल एक्सपोर्ट जोन है।
ଉତ୍ତରପ୍ରଦେଶରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣରେ ଏକ ରାକେଟ୍କୁ ପୁଲିସ୍ ପ୍ରତିହତ କରିଛି। ଆଇଏସ୍ଆଇ ଗୋଷ୍ଠୀ ସହ ସହଯୋଗ ସ୍ଥାପନ କରି ଉତ୍ତରପ୍ରଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ଘଟାଇବା ପାଇଁ ଏହି ରାକେଟ୍ କାର୍ଯ୍ୟ କରୁଥିଲା। ଏଥିରେ ସଂଶ୍ଳିଷ୍ଟ ଥିବା ଅଭିଯୋଗରେ ଲକ୍ଷ୍ନୌରୁ 4 ଜଣଙ୍କୁ ଗିରଫ କରାଯାଇଛି। ଉତ୍ତରପ୍ରଦେଶର ଆତଙ୍କବାଦ ନିରୋଧୀ ସଂସ୍ଥା ଗିରଫ ହୋଇଥିବା ସନ୍ଦିଗ୍ଧଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛି। ରେଳ ଷ୍ଟେସନ୍ ଗ୍ୟାସ୍ ସିଲିଣ୍ଡର ବୋଝେଇ ଯାନବାହନ କେତେକ ପ୍ରତିଷ୍ଠିତ ସଂଗଠନ ପରିସରର ବିସ୍ଫୋରଣ ଘଟାଇ ଆତଙ୍କ ଖେଳାଇବାକୁ ସେମାନେ ଯୋଜନା କରୁଥିବା ଜଣାପଡ଼ିଛି। ସେମାନଙ୍କ କାର୍ଯ୍ୟକଳାପ ବିଷୟରେ ସୂଚନା ମିଳିବା ପରେ ପୁଲିସ୍ ପକ୍ଷରୁ ସଫଳତାର ସହ ଏହାକୁ ପ୍ରତିହତ କରାଯାଇପାରିଛି ବୋଲି ଆତଙ୍କବାଦ ନିରୋଧୀ ସଂସ୍ଥା ସୂଚନା ଦେଇଛି। ସେମାନଙ୍କଠାରୁ 7ଟି ମୋବାଇଲ୍ ଫୋନ୍, ପ୍ରଚାରପତ୍ର, ଆଧାର କାର୍ଡ଼ ଏବଂ ରସାୟନିକ ପଦାର୍ଥ ଭର୍ତ୍ତିଥିବା ଏକ କେନ୍ ଜବତ କରାଯାଇଛି। ଇରାନ୍ ପରମାଣୁ ଭିତ୍ତିଭୂମି ଉପରେ ସାମରିକ ଆକ୍ରମଣକୁ ପ୍ରତିହତ କରିବାରେ ବିଫଳ ହେବା ପରେ ଏଥିରେ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ଜଡ଼ିତ ଥିବା ଇରାନ୍ର ପରମାଣୁ ଶକ୍ତି ସଂଗଠନ ଅଭିଯୋଗ କରିଛି। ସେଠାକାର ସରକାରୀ ଟେଲିଭିଜନରେ ପ୍ରସାରିତ ତଥ୍ୟ ଅନୁଯାୟୀ ଇରାନ୍ ଦାବି କରିଛି ସମ୍ପ୍ରତି ଆମେରିକା ଇସ୍ରାଏଲ୍ ଆକ୍ରମଣ ବିରୋଧରେ କହିବାକୁ ବିଶ୍ୱସ୍ତରୀୟ ପର୍ଯ୍ୟବେକ୍ଷକ ମନା କରିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି 2ଟି ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅପରାହ୍ନ 3:30 ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30 ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ପରସ୍କରକୁ ଭେଟିବେ। କେରଳ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର କାର୍ଯ୍ୟ। ଆଜି ଅପରାହ୍ନରେ ତିରୁଭଲ୍ଲା ଏବଂ ତିରୁବନନ୍ତପୁରମ୍ଠାରେ ଜନସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ଅତିରିକ୍ତ 4,600 60 ମତଦାନ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ କଲେ ନିର୍ବାଚନ କମିଶନ। ହରମୁଜ ପ୍ରଣାଳୀ ଅତିକ୍ରମ କଲା ଭାରତୀୟ ପତାକାଯୁକ୍ତ ଆଉ ଏକ ଏଲ୍ପିଜି ବାଇ ଜାହାଜ ଗ୍ରୀନ୍ ସାନ୍ଭି। ମହାରାଷ୍ଟ୍ର ନାସିକ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍।